ଆଜ୍ଞା, ମୁଁ ଆଇଗିଣା ବୋଇସାରୁ କହୁଛି। ଆମର ଜିତେ ମୋ ନାଁ ହେଲା ଜିତେନ୍ଦ୍ର କୁମାର ହାତୀ, ଆଉ ୱାର୍ଡ ନମ୍ବର 49। ଆଉ ଆମର ଡ୍ରେନ ସଫା ହଉଥିଲା ଆଗରୁ, ଏବେ ବି କିଛି ଦିନ ହେଲା, ଆଜି 15-20 ଦିନ ହବ କି ମାସେ 2 ମାସ ଖଣ୍ଡ ହବ, ଡ୍ରେନ ମଇଳା ହିସାବରେ ପଡିଛି। ତେଣୁକରି ଆପଣ କି ଯୋଗାଯୋଗ କଲେ ଟିକେ ସଫା ହୁଅନ୍ତା, କି ମାନେ ମଛା ମାଛି ଟିକେ କମ ହୁଅନ୍ତେ, ଆଉ ଟିକେ ବି ଦୁର୍ଗନ୍ଧ ବି ହଉଛି, ଆଉ ତେଣୁକରି ଆପଣ ଟିକେ ସାହାଯ୍ୟ କଲେ ଭଲ ହୁଅନ୍ତା। ଆଜ୍ଞା।